ସ୍ମୃତିରଞ୍ଜନ ମହାପାତ୍ର ଟୁଲୁ କହୁଛି। ଏବେ କିଛି ମାସ ହେବ ଦେଖାଯାଇଛି ଯେ ବଜାରରେ ପିଆଜ ଦର ହୁବି ବଢି ଚାଲିଛି, ଯେଉଁଠି ପିଆଜ କିଲୋ ପ୍ରତି 10 ଟଙ୍କାରୁ 20 ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି 60 ଟପିଲାଣି ଏବଂ କିଛି କୃତ୍ରିମ ମହଜୁଦକାରୀ ମାନଙ୍କୁ ଦ୍ୱାରା ମଧ୍ୟ ପିଆଜ ଦର ସାରା ଓଡ଼ିଶାରେ ହୁବି ବଢି ଚାଲିଛି। ମୁଁ ଓଡ଼ିଶା ମୋବାଇଲ ପାଣି ଦ୍ୱାରା ସରକାରଙ୍କୁ ଏତିକି ଅନୁରୋଧ କରୁଛି ଯେ ଗରିବ ଓଡ଼ିଶାବାସୀଙ୍କୁ ପିଆଜ ଖାଇବାରୁ ବଞ୍ଚିତ ନ କରନ୍ତୁ ଏବଂ ଖୁବ୍ ଶୀଘ୍ର କିପରି ପିଆଜ ଦରକୁ କମ୍ କରାଯାଇ ପାରିବ ଏଥିପ୍ରତି ଧ୍ୟାନ ଦେବାକୁ ବିଶେଷ ଅନୁରୋଧ। ଏତିକି କହି ମୁଁ ରହୁଛି, ଜୟ ଜଗନ୍ନାଥ।